ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ହାଟକୁ ଯାଆନ୍ତି ସେଠାରେ ଅନେକ ଲୋକଙ୍କୁ ଭେଟିଥାନ୍ତି। ପିଲା, ବୁଢ଼ା, ସ୍ତ୍ରୀ, ପୁରୁଷ ଏହିପରି ଅନେକ ଆସିଥାନ୍ତି ଏବଂ ସେମାନେ ବିଭିନ୍ନ ସ୍ଥାନମାନଙ୍କରୁ ଆସିଥାନ୍ତି। ଅନେକ ଆଦିବାସୀ ଲୋକମାନେ ମଧ୍ୟ ଆସିଥାନ୍ତି। ସେମାନେ ଦେଖିବାକୁ ବି ପରସ୍ପରଠାରୁ ଅଲଗା। ସେମାନଙ୍କର ବେଶ ପୋଷାକ ବି ବିଭିନ୍ନ ପ୍ରକାରର। ସେମାନଙ୍କର ବେଶ ପୋଷାକରୁ ଆପଣ ନିଶ୍ଚୟ ଜାଣିପାରିବେ ସେମାନେ କେଉଁ ଅଞ୍ଚଳର ଅଧିବାସୀ, କିନ୍ତୁ ଗୋଟିଏ ବିଷୟ ଆଦୌ ଜାଣିପାରିବେନି। ଆପଣ ସେମାନଙ୍କ ହୃଦୟ ମୋଟେ ଦେଖିପାରିବେନି। ଜଣେ ବ୍ୟକ୍ତି ବାହିକ ଭାବେ ଖୁବ୍ ଭଲ ଦେଖାଯାଇପାରନ୍ତି, କିନ୍ତୁ ଭିତରେ ତାଙ୍କର ଜୀବନ ଛଳନାମୟ ଥାଇପାରେ। ସେ ହୁଏତ ତାଙ୍କର ମନ୍ଦ କାର୍ଯ୍ୟ ସବୁକୁ ଅନ୍ୟମାନଙ୍କ ଦୃଷ୍ଟିରୁ ଲୁଚାଇ ପାରନ୍ତି, କିନ୍ତୁ ଜଣେ ଅଛନ୍ତି ଯାହାଙ୍କ ପାଖରେ କିଛି ଲୁଚାଯାଇପାରେ ନାହିଁ, ଯିଏକି ପ୍ରତ୍ୟେକଙ୍କ ହୃଦୟ ଜାଣନ୍ତି। ଆପଣ ଜାଣନ୍ତି ସେ କିଏ? ସେ ହେଉଛନ୍ତି ଈଶ୍ୱର, ସବୁ ବିଷୟର ସୃଷ୍ଟିକର୍ତ୍ତା। ସେ ଜଗତ ଓ ତନ୍ନିବାସୀ ସମସ୍ତଙ୍କୁ ସୃଷ୍ଟି କଲେ। ସେ ମନୁଷ୍ୟକୁ ସୃଷ୍ଟି କରିଛନ୍ତି, ତେଣୁ ମନୁଷ୍ୟ ତାଙ୍କ ପାଖରେ କିଛି ଗୋପନ ରଖିନପାରେ। ଶୁଣନ୍ତୁ, ଯେତେବେଳେ ଜଣେ ଗୋପନରେ ଚୋରି କରେ ସେ ଭାବେ ତାକୁ କେହି ଦେଖୁନାହାନ୍ତି, କିନ୍ତୁ ଈଶ୍ୱର ତାକୁ ଦେଖନ୍ତି। ଯେତେବେଳେ ଜଣେ ମିଛ କୁହେ ସେ ଭାବେ ଏଇଟା ମିଛ ବୋଲି କେହି ଜାଣିବେନି, କିନ୍ତୁ ଈଶ୍ୱର ତାହା ଜାଣନ୍ତି। ସେ ପ୍ରତ୍ୟେକ ମନୁଷ୍ୟ ହୃଦୟ ଜାଣନ୍ତି ଓ ଈଶ୍ୱର କୁହନ୍ତି ଯେ ମନୁଷ୍ୟର ହୃଦୟ ପାପପୂର୍ଣ୍ଣ ଓ ଛଳନାରେ ପୂର୍ଣ୍ଣ। ଈଶ୍ୱର ଚାହାନ୍ତି ଆମେ ଯେପରି ତାଙ୍କୁ ହିଁ କେବଳ ପୂଜା କରୁ, କିନ୍ତୁ ମନୁଷ୍ୟମାନେ ଅନ୍ୟମାନଙ୍କୁ ପୂଜା କରନ୍ତି। ସେମାନେ ମିଥ୍ୟା କୁହନ୍ତି, ପ୍ରତାରଣା କରନ୍ତି, ହତ୍ୟା କରନ୍ତି, ଚୋରି କରନ୍ତି, ବ୍ୟଭିଚାର କରନ୍ତି। ସେମାନେ ହୋମବଳି ଦେଇ ଅନ୍ୟମାନଙ୍କୁ ଈଶ୍ୱର ରୂପେ ପୂଜା କରନ୍ତି। ସେମାନେ ଅଭିଶାପ ଦିଅନ୍ତି, ନାନା ପ୍ରକାର ଭୌତିକ ବିଦ୍ୟାରେ ଲିପ୍ତ ହୁଅନ୍ତି। ସେମାନେ କ୍ରୋଧାନ୍ୱିତ ହୁଅନ୍ତି ଓ ବିଭିନ୍ନ ମନ୍ଦ ବିଷୟରେ ଲିପ୍ତ ରୁହନ୍ତି। ଏହି ପାପ ବିଷୟ ସବୁ ଦେଖି ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କର କ୍ରୋଧ ପ୍ରଜ୍ୱଳିତ ହୁଏ। ଈଶ୍ୱର ଯେ ଅଛନ୍ତି ଆଉ ସେ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି ଏହା ସମସ୍ତେ ଜାଣନ୍ତି। ଈଶ୍ୱର ଯେ ପବିତ୍ର ଓ ସେ ମନ୍ଦକୁ ଘୃଣା କରନ୍ତି ଏହା ମଧ୍ୟ ସମସ୍ତେ ଜାଣନ୍ତି। ତଥାପି ଅନେକ ତାଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହାନ୍ତି ନାହିଁ। ଆମମାନଙ୍କର ଏହି ମନ୍ଦ କାର୍ଯ୍ୟ ଯୋଗୁଁ ଈଶ୍ୱର କ'ଣ କରିବେ ବୋଲି କହିଛନ୍ତି ଆପଣ ଜାଣନ୍ତି କି? ମନ୍ଦତା ବିରୁଦ୍ଧରେ ଈଶ୍ୱରଙ୍କର କ୍ରୋଧ ଭୟାନକ। ସେ କୁହନ୍ତି ଯେଉଁମାନେ ମନ୍ଦ କାର୍ଯ୍ୟ କରନ୍ତି ସେମାନେ ଅବଶ୍ୟ ଦଣ୍ଡ ପାଇବେ। ମୃତ୍ୟୁ ପରେ ସେମାନେ ଚିର ପ୍ରଜ୍ୱଳିତ ନରକାଗ୍ନିରେ ପଡ଼ିବେ। ସେମାନେ ସେଠାରେ ଚିରକାଳ ପାଇଁ ପଡ଼ିଥିବେ। ଏହା ଏକ ମହାକଷ୍ଟର ସ୍ଥାନ। କିନ୍ତୁ ଜାଣନ୍ତି, ସମସ୍ତ ମନୁଷ୍ୟମାନଙ୍କ ହୃଦୟ ସମାନ। ପାହାଡ଼ ପର୍ବତରେ ବାସ କରୁଥିବା ବର୍ବର ଆଦିବାସୀ ହେଉ କି ଆଧୁନିକ ଜଗତର ସଭ୍ୟ ଲୋକ ହେଉ, ସମସ୍ତଙ୍କ ହୃଦୟ ପାପପୂର୍ଣ୍ଣ ଓ ଛଳନାରେ ପୂର୍ଣ୍ଣ। ପ୍ରତ୍ୟେକ ଲୋକଙ୍କ ହୃଦୟରେ ମନ୍ଦତା ଅଛି। ଆପଣ କ'ଣ ନିଜ ହୃଦୟରୁ ମନ୍ଦତା ବାହାର କରିପାରିବେ କି? ନା, ମୋଟେ ପାରିବେନି। ତାହେଲେ କିପରି ଆମେ ଈଶ୍ୱରଙ୍କ କ୍ରୋଧରୁ ମୁକ୍ତ ହେବା? ସେଥିପାଇଁ ଗୋଟିଏ ମାତ୍ର ଉପାୟ ଅଛି। ଶୁଣନ୍ତୁ, ଏପରି କୌଣସି ବିଷୟ ନାହିଁ ଯାହାଦ୍ୱାରା ଆମେ ନିଜର ପାପ ହୃଦୟରୁ ବାହାର କରିପାରିବୁ, କିନ୍ତୁ ଈଶ୍ୱର ଜଣକୁ ଆମ ପାଖକୁ ପଠାଇଛନ୍ତି ଯିଏକି ଆମ ହୃଦୟରେ ତାହା ସାଧନ କରିବେ। ସେ ହେଉଛନ୍ତି ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ଯୀଶୁଖ୍ରୀଷ୍ଟ। ସେ କେବଳ ଆପଣଙ୍କୁ ଦଣ୍ଡରୁ ମୁକ୍ତ କରିପାରିବେ। ଆମ ପାପର ପ୍ରାୟଶ୍ଚିତ କରିବା ପାଇଁ ସେ ବଳିକୃତ ହେଲେ। ସେ ତାଙ୍କ ରକ୍ତ ଆମ ପାଇଁ ବୁହାଇ ଦେଇଛନ୍ତି। ସେ ଆପଣଙ୍କ ହୃଦୟକୁ ନୂତନ କରିବେ ଓ ସବୁ ଉତ୍ତମତାରେ ପୂର୍ଣ୍ଣ କରିପାରିବେ। ତଦ୍ୱାରା ଈଶ୍ୱରଙ୍କ କ୍ରୋଧ ଆପଣଙ୍କଠାରୁ ଦୂରେଇଯିବ। ଯୀଶୁଖ୍ରୀଷ୍ଟ ହିଁ କେବଳ ଆପଣଙ୍କୁ ଉଦ୍ଧାର କରିପାରିବେ। ଆପଣ ଯଦି ଚାହାନ୍ତି ଆପଣଙ୍କ ହୃଦୟ ନିର୍ମଳ କରିବାକୁ, ତାଙ୍କୁ ହିଁ ପ୍ରାର୍ଥନା କରନ୍ତୁ। ତାଙ୍କୁ କେବଳ ଅନୁଗମନ କରନ୍ତୁ ଏବଂ ମନ୍ଦକୁ ପରିତ୍ୟାଗ କରନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କେହି ହୃଦୟ ନିର୍ମଳ କରିବାରେ ସାହାଯ୍ୟ କରିପାରିବେନି।